ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। ଫି ପଞ୍ଚାୟତ ନ ତହସିଲ ସେବା ଯୋଗାଇ ଦେବା ଲାଗି ରାଜ୍ୟ ସରକାର ଖୁବ୍ ଜଲ୍ଦି ମୋ ପଞ୍ଚାୟତ ମୋ ତହସିଲ ସେବା ମୂଲ କରବାର୍କେ ଯାଉଛନ୍ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍। ସେ କହିଛନ୍, ତହସିଲ ସେବା ପାଇବାର୍ ଲାଗି ଲୁକୁ ଆଉ ହଇରାଣ ହେବାର୍କେ ନାଇଁ ପଡ଼େ କି ତହସିଲ ଅଫିସ୍କେ ଧାଇଁବାର୍କେ ନାଇଁ ପଡ଼େ। ତହସିଲ ସେବା ତାଙ୍କର ଘର ପାସ୍କେ ଆସ୍ବା, ସେନ୍ତା ଆମ୍ବୁଲାନ୍ସ ସେବା ବି ଏତକର ଅନ୍ଲାଇନ୍ ଜରିଏ ଯୋଗାଇ ଦିଆଯିବା ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍। ରାଜ୍ୟର ବିଜେପି ସରକାରଙ୍କର ଏକ ବଛର ପୂର୍ତ୍ତି ଅବସରରେ ଆଜି ମୟୂରଭଞ୍ଜ ଜିଲ୍ଲା ବାରିପଦାଠାରେ ଆଦିବାସୀ ଶକ୍ତି ସମାବେଶର ଆୟୋଜନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଛଉ ପଡ଼ିଆଠାରେ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିକରି ରାଜ୍ୟ ସରକାରଙ୍କର ବଛରକର ଉପଲବ୍ଧି ବାବଦେ କହିବେ। ଖାସ୍ କରି ଆଦିବାସୀମାନଙ୍କୁ ବରକସ କରିବାର ଦିଗେ ରାଜ୍ୟ ଆଉ କେନ୍ଦ୍ର ସରକାର ନେଇଥିବାର ପଦକ୍ଷେପ ବାବଦେ କହିବେ ବୋଲି ଜଣାପଡ଼ିଛି। ଭୁବନେଶ୍ୱର ଲୋକସେବା ଭବନଠାରେ ଗଲାକାଲି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ରାଜ୍ୟର ଭିନ୍ ଭିନ୍ ଜିଲ୍ଲାନ ଚାପିଥିବା ଡାଇରିଆ ଥିତି ଆରିତାକେ ଆୟତ କରିବା ଲାଗି ନିଆଯାଉଥିବାର ପଦକ୍ଷେପର ସମୀକ୍ଷା କରିଛନ୍। ବୈଠକଟି ସ୍ୱାସ୍ଥ୍ୟ ବିଭାଗ କମିଶନର ଆଉ ଶାସନ ସଚିବ ଅଶ୍ୱତୀ ଏସ୍ ଯୋଗ ଦେଇକରି ଝାଡ଼ାବାନ୍ତି ଥିତି ବାବଦେ ଜଣାଇଛନ୍। ସ୍ଥିତି ଆୟତ କରିବା ଲାଗି ସବୁ ପ୍ରକାରର ପଦକ୍ଷେପ ନିଆଯାଉଛି ବୋଲି ସେ କହିଛନ୍। କାର୍ଯ୍ୟକ୍ରମଟି ଭିନ୍ ଭିନ୍ ଜିଲ୍ଲାର ଜିଲ୍ଲାପାଳମାନେ ଆଭାସୀ ଜରିଏ ଯୋଗ ଦେଇକରି ନିଜ ନିଜର ଇଲାକାର ସ୍ଥିତି ବାବଦେ ଜଣାଇଥିଲେ। ଭୁବନେଶ୍ୱର ପୁଲିସ ଭବନଠାରେ ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମୀ ତରଫରୁ ଗଲାକାଲି ନୂଆ ଅପରାଧିକ ଆଇନ ଉପରେ ଗୋଟିଏ କର୍ମଶାଳା ହୋଇଯାଇଛି। କର୍ମଶାଳାକେ ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଉଦ୍ଘାଟନ କରିକରି ନୂଆ ଅପରାଧିକ ଆଇନକେ ତୃଣମୂଳ ସ୍ତରନ କାର୍ଯ୍ୟକାରୀ କରବାର ଦିଗେ ବରିଷ୍ଠ ପୁଲିସ ଅଧିକାରୀମାନଙ୍କର ବଡ଼ ଭୂମିକା ରହିଛି ବୋଲି କହିଛନ୍। କାର୍ଯ୍ୟକ୍ରମକେ ସିବିଆଇର ଆଘର ସ୍ୱତନ୍ତ୍ର ନିର୍ଦ୍ଦେଶକ ଧରମଚାନ୍ଦ ଜେନ ଆଉ ପ୍ରସିକ୍ୟୁସନ ନିର୍ଦ୍ଦେଶିକା ପଦ୍ମିନୀ ସିଂ ଯୋଗ ଦେଇଥିଲେ। ଓଡ଼ିଶା କୃଷି ଆଉ ବୈଷୟିକ ବିଶ୍ୱବିଦ୍ୟାଳୟ ଓୟୁଏଟି ତରଫରୁ 5 ଅଣଧାନ ଫସଲ କିସମକେ ବିକଶିତ କରାଯାଇଛି। ଏହି କିସମକେ ରାଜ୍ୟସ୍ତରୀୟ କିସମ ଅନୁମୋଦନ କମିଟି ତରଫରୁ ଅନୁମୋଦନ କରାଯାଇଛି। ଏହି 5 କିସମ ଅଣଧାନ ଅତକା ଅମଲ କରିପାରିବା ଆଉ ରୋଗ ପୋକ ସହନଶୀଲ କିସମ ଆଏ ଇତାକେ ରାଜ୍ୟର ଚାଷୀମାନେ ବ୍ୟବହାର କରିପାରିବେ ବୋଲି ଓୟୁଏଟି ତରଫରୁ କୁହାଯାଇଛି। 5 ଅଣଧାନ କିସମ ଭିତରେ ଶ୍ରୀନିଧି ମଡ଼ିଆ, ଶ୍ରିୟା ବିଢ଼ି, ଅଲସି ପ୍ରଭାତ, ମାଣିକ ଯୋଡ଼ା ଆଉ ଜୟନ୍ତୀ ତୁରିଆ ରହିଛି। ଲିଙ୍ଗଗତ ନିର୍ଯାତନା ନିବାରଣ ଆଇନ 2013 ଅନୁସାରେ ରାଜ୍ୟର ସବୁ ସରକାରୀ ଆର୍ ଘରୋଇ ଅନୁଷ୍ଠାନମାନଙ୍କେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଆଇସିସି ଗଠନ କରିବା ଲାଗି ସର୍ବେକ୍ଷଣ କରବାର୍କେ ମହିଳା ଆଉ ଶିଶୁ ବିକାଶ ବିଭାଗ ତରଫରୁ ନିର୍ଦ୍ଦେଶ ଦିଆଯାଇଛି। ଇ ବାବଦେ ବିଭାଗର ଅତିରିକ୍ତ ସଚିବ ସବୁ ଜିଲ୍ଲାପାଳମାନଙ୍କୁ ଚିଠି କରିଛନ୍। ଜୁଲାଇ 15 ତାରିଖ ତକ ସର୍ବେକ୍ଷଣ କାମ ସାରିକରି ରିପୋର୍ଟ ଦେବାର୍କେ ଚିଠିଥି କୁହାଯାଇଛି। 2025-26 ଶିକ୍ଷା ବର୍ଷ ଲାଗି ଯୁକ୍ତ 3 ପହିଲା ଖେପ ନାଁ ଲେଖା ଗଲାକାଲି ଶେଷ ହୋଇଛେ। ପହିଲା ଖେପେ 74,018 ଜଣ ଛାତ୍ରଛାତ୍ରୀ ନାଁ ଲେଖାଇଛନ୍। ଆହୁରି 2,167 ସିଟ୍ ଖାଲି ପଡ଼ିଛେ। ଆଇବା 22 ତାରିଖ 2 ନମ୍ବର ମେଧା ତାଲିକା ବାହାରମା ଆର୍ ଇଥିଲାଗି 22-25 ତାରିଖ ଭିତରେ ନାଁ ଲେଖା ହେବା। ସୁବର୍ଣ୍ଣପୁର ରୟାଲ ପଡ଼ିଆଠାରେ ଚାଲିଥିବା ଜିଲ୍ଲାସ୍ତରୀୟ ବିକାଶ ମେଳାର 6 ନମ୍ବର ଦିନେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ପ୍ରଦୀପ କୁମାର ଗୁରୁ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ ଆର୍ ନାବାର୍ଡର ଡିଡିଏମ୍ ଡକ୍ଟର ସତ୍ୟସ୍ୱରୂପ ବେଦାନ୍ତ ଯୋଗ ଦେଇକରି ରାଜ୍ୟ ସରକାରଙ୍କ ଭିନ୍ ଭିନ୍ ଯୋଜନାମାନଙ୍କ ଲାଭ ବାବଦେ ଲୋକଙ୍କୁ ବୁଝାଇଥିଲେ। ଏହି ଅବସରରେ ସାମାଜିକ ସୁରକ୍ଷା ଯୋଜନା 3 ଦିବ୍ୟାଙ୍ଗ ଦମ୍ପତିଙ୍କୁ 2,50,000 ଟଙ୍କାର ବିବାହ ପ୍ରୋତ୍ସାହନ ଦିଆଯାଇଥିଲା। ନୂଆପଡ଼ା ଜିଲ୍ଲାର ମିଲିତ ଜାତିସଂଘ ଅନ୍ତର୍ଗତ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ତରଫରୁ ଜଳବାୟୁ ସ୍ଥିରତା ଲାଗି ଅନୁକୂଳ ପରିବେଶ ଶୀର୍ଷକ କର୍ମଶାଳା ହୋଇଯାଇଛି। ଜଳବାୟୁ ପରିବର୍ତ୍ତନ ସଙ୍ଗେ ତାଲ ଦେଇକରି କ୍ଷୁଦ୍ର ଆର୍ ନାମମାତ୍ର ଚାଷୀମାନଙ୍କର ଦକ୍ଷତା ବୃଦ୍ଧି କରବାର ଏହି କର୍ମଶାଳାର ମୁଖ୍ୟ ଲକ୍ଷ୍ୟ ଆଏ। କାର୍ଯ୍ୟକ୍ରମଟି ଜିଲ୍ଲାପାଳ ମଧୁସୂଦନ ଦାସ ଅଧ୍ୟକ୍ଷତା କରିଥିଲେ। ବୌଦ୍ଧ ଜିଲ୍ଲା ଟିକରପଡ଼ା ପଞ୍ଚାୟତର ବାହାଲପଡ଼ାଠାରେ ସମନ୍ୱିତ ସ୍ୱାସ୍ଥ୍ୟ ଶିବିର ଆର୍ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। ସ୍ୱାସ୍ଥ୍ୟ ଆଉ ଅବକାରୀ ବିଭାଗ ତରଫରୁ ହୋଇଥିବାର କାର୍ଯ୍ୟକ୍ରମଟି 100 ଜଣ ହିତାଧିକାରୀଙ୍କୁ ସାହାଯ୍ୟ ବଣ୍ଟନ କରାଯାଇଥିଲା। ସେନ୍ତା ମ୍ୟାଲେରିଆ ହେପାଟାଇଟିସ୍ ଲାଗି ଲୋକ ରକ୍ତ ନମୁନା ପରୀକ୍ଷା କରାଯାଇଥିଲା। ଆଇବା 20 ତାରିଖନୁ ମୂଲ ହେବାରକେ ଯାଉଥିବା ଭାରତ ଇଂଲଣ୍ଡ ପହିଲା ଟେଷ୍ଟ ମ୍ୟାଚ୍ର ସିଧା ପ୍ରସାରଣ ଦୂରଦର୍ଶନର ସ୍ପୋର୍ଟସ୍ ଚ୍ୟାନେଲ୍ଟି କରାଯିବା। ଭାରତୀ ସିରିଜ୍ଟି 5 ଟେଷ୍ଟ ମ୍ୟାଚ୍ ଖେଳିବା। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ପ୍ରଭାବଟି ରାଜ୍ୟ ଆଇବା 2 ଦିନ ତକ ଜବର ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ କୁହାଯାଇଛି। ସମ୍ବଲପୁର ସୁନ୍ଦରଗଡ଼ ସହିତ 7 ଜିଲ୍ଲାକେ ଜବର ବର୍ଷା ନେଇକରି ସତର୍କ ସୂଚନା ଜାରି କରାଯାଇଛି। ସିଆଡ଼େ ଆଜି କାଲ ଭିତରେ ମୌସୁମୀ ଆହୁରି ସକ୍ରିୟ ହୋଇକରି ସାରା ରାଜ୍ୟକେ ପହଞ୍ଚିବା ବୋଲି ଭାରତୀୟ ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ଏଚ୍ନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।